ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଓଡ଼ିଶାନ 85,000 କୋଟି ରେଲ ପ୍ରକଳ୍ପ କାମ ଚାଲିଛି। ସେନ୍ତା 25,000 କୋଟି ନୂଆ କାମକେ ମଞ୍ଜୁରୀ ଦିଆଯାଇଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। କେନ୍ଦ୍ର ସରକାରଙ୍କ 100 ଦିନ ପୂର୍ବାର ଅବସରରେ ରେଳମନ୍ତ୍ରୀ କହିଛନ୍ ଯେ ରେଳ ଦୁର୍ଘଟଣା ରୋକିବାର ଲାଗି ଓଡ଼ିଶା ସହିତ ଦେଶର ସବୁ ରେଳ ଲାଇନ୍ ଆଉ ଇଞ୍ଜିନ୍ ଥି କବଚ ସିଷ୍ଟମ ଲଗାଯିବା। 9,600 ରେଳ ଲାଇନ୍ ଥି କବଚ ଲଗାଯିବାର ଲାଗି ଟେଣ୍ଡର ଡକାଯାଇଛି। ଆଇବା 6 ବରଷ ଭିତରେ ଏହି କାମ ପୂରା କରାଯିବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍। ସେନ୍ତା ରେଳ ଦୁର୍ଘଟଣାକେ ରୋକିବାର ଲାଗି ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ମୂଲ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀଠାରେ ଏନ୍ପିଏସ୍ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ଦେଶର 75 ଜାଗାନ ହେବାରକେ ଥିବାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଥି ଅର୍ଥମନ୍ତ୍ରୀ ଆଭାସୀ ଜରିଏ ଯୋଡ଼ି ହେବେ। ଏହି ଯୋଜନା ଅଧୀନତି ଅଭିଭାବକମାନେ ସେମାନଙ୍କର ନାବାଳକ ଛୁଆମାନଙ୍କର ଏକାଉଣ୍ଟ ଖୋଲିକରି ସେଥି ସଞ୍ଚୟ କରିପାରିବେ। ଅଭିଭାବକମାନେ ବଛରକ 1,000 ଟଙ୍କା ନିବେଶ କରିବାର ଲାଗି ବ୍ୟବସ୍ଥା ରହିଛି। ସେଥିଲାଗି ସବୁ ବର୍ଗର ଲୋକେ ଏହି ସୁବିଧାଟି ସାମିଲ ହୋଇପାରିବେ। ସେ ଛୁଆମାନେ ସାବାଳକ ହେବାର ଉତ୍ତରୁ ଏହି ଏକାଉଣ୍ଟ ନିୟମିତ ଏନ୍ପିଏସ୍ ଜାତୀୟ ପେନ୍ସନ୍ ଯୋଜନା ଏକାଉଣ୍ଟ ବଦଳିବା, ଭାରତୀୟ ପେନ୍ସନ୍ ପାଣ୍ଠି ନିୟାମକ ଆଉ ଉନ୍ନୟନ କର୍ତ୍ତୃପକ୍ଷ ଅଧୀନତି ଏଟା ପରିଚାଳିତ ହେବା। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଭିତର ଆର୍ ବାହାର ରତ୍ନଭଣ୍ଡା ନିରୀକ୍ଷଣ ଆଉ ବୈଷୟିକ ଯାଞ୍ଚ ଆଜି ହେବା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଆଉ ଶ୍ରୀମନ୍ଦିର ପ୍ରଶାସନର 26 ଜଣିଆ ଦଲ ମିଶିକରି ଯାଞ୍ଚ କରିବେ। ଇତର ସଙ୍ଗେ ରତ୍ନଭଣ୍ଡାର ଭିତରକେ ବୈଜ୍ଞାନିକ ସର୍ବେକ୍ଷଣ କରବାରକେ ଭିନ୍ ଭିନ୍ ଯନ୍ତ୍ରପାତି ନେବାର ଲାଗି ଏଏସ୍ଆଇକେ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ରତ୍ନଭଣ୍ଡାର ଭିତରେ ଉଠାଯିବାରକେ ଥିବାର ଚିତ୍ର ଆର୍ ଭିଡ଼ିଓ ଖାଲି ବୈଜ୍ଞାନିକ ଅନୁସନ୍ଧାନ ଲାଗି ବ୍ୟବହାର କରାଯିବା। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ଯାଞ୍ଚ କରାଯିବା। ହେଥିଲାଗି ଆଜି ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁର୍ତ୍ତି କରବାର ଲାଗି ପ୍ରଶାସନ ତରଫୁ ନୀତି ନିର୍ଘଣ୍ଟ କରାଯାଇଛି। ଆଜି ଦିନର 1 ବଜେନୁ ଯାଞ୍ଚ କାମ ସର୍ବାର୍ଥକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଭକ୍ତମାନେ ସିଂହଦ୍ୱାରର 22 ପାହାଚ ଦେଇକରି ଆନନ୍ଦ ବଜାରନୁ ମହାପ୍ରସାଦ ଘିନିକରି ଉତ୍ତର ଦ୍ୱାର ଆଡ଼େ ବାହାରି ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଇବା 23 ତାରିଖ ଦିନ ଭୁବନେଶ୍ୱର ୟୁନିଟ୍ 5 ସରକାରୀ ବାସଭବନ ହେବା। ସେଦିନ ସକାଳ ବେଳାର 11 ବଜେନୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ଲାଗି ଅନ୍ଲାଇନ୍ ପଞ୍ଜିକରଣ ଆଇବା କାଲ୍ ଦିନର 11 ବଜେନୁ ମୂଲ ହେବା। ଏଥି ସବୁନୁ ଅତ୍କା 1,000 ଜଣ ପଞ୍ଜିକରଣ କରିପାରିବେ, ଯେନ୍ମାନେ କି ଏହି 2 ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଏଥିଲାଗି ଇଚ୍ଛୁକ ଲୋକମାନେ ଜଣଶୁଣାଣି ପୋର୍ଟାଲ କି ଜଣଶୁଣାଣି ମୋବାଇଲ୍ ଆପ୍ଲିକେସନ୍କେ ଯାଇକରି ପଞ୍ଜିକରଣ କରିପାରିବେ। ଇତା ଋତୁରୁ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ଆଉ ପରିଚୟ ପତ୍ର ନେଇକରି ଅଭିଯୋଗ ଶୁଣାଣି ଶିବିରକେ ଲୋକମାନେ ଯାଇପାରିବେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲ ଭୁବନେଶ୍ୱରଠାରେ ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ କେନ୍ଦୁଝର ଯାଜପୁର ଆର୍ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସାଙ୍ଗେ ଲଗାଣ ବର୍ଷା ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତି ବାବେ ସମୀକ୍ଷା କରିଛନ୍। ଶ୍ରୀ ପୂଜାରୀ ଏସବୁ ଜିଲ୍ଲାମାନଙ୍କେ ବିପଦ ଆଶଙ୍କା ଥିବା ଲୋକଙ୍କୁ ଜଲ୍ଦି ସ୍ଥାନାନ୍ତର କରିବା ସହିତ ରନ୍ଧା ଖାଦ୍ୟ ଦେବାର ଲାଗି ନିର୍ଦ୍ଦେଶ ଦେଇଛନ୍। ରାଜ୍ୟର ସବୁ ଜିଲ୍ଲାନ ଆଇବାକାଲିନୁ 22 ତାରିଖ ତକ ବିକାଶ ମେଳାର ଆୟୋଜନ କରାଯିବା। ଏଥି ରାଜ୍ୟ ସରକାରଙ୍କ ଭିନ୍ ଭିନ୍ କଲ୍ୟାଣକାରୀ ଯୋଜନା ସାଙ୍ଗେ 100 ଦିନର ବିଭାଗୀୟ କାର୍ଯ୍ୟକଳାପ ଆର୍ ସଫଳତା ବିଷୟ ପ୍ରଚାର ପ୍ରସାର ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବାକାଲ ପୁରୀନୁ ଏହି ମେଳାର ଉଦ୍ଘାଟନ କରିବେ। ରାଜ୍ୟର ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କେ ନିଶାମୁକ୍ତ କରବାର ଲାଗି ଛାତ୍ରଛାତ୍ରୀମାନଙ୍କ ଉତ୍ତରୁ ଅଧ୍ୟାପକ ଶିକ୍ଷକ ଭିଲ୍ ନିଶା ନାଇ ବ୍ୟବହାର କରବାର ବୋଲି ଶିକ୍ଷା ଅନୁଷ୍ଠାନମାନଙ୍କେ ଅଣ୍ଡରଟେକିଂ ଦେବେ। ଶିକ୍ଷା ଅନୁଷ୍ଠାନମାନଙ୍କେ ଲାଗୁ ହୋଇଥିବା ତମାଖୁମୁକ୍ତ ଶିକ୍ଷା ଅନୁଷ୍ଠାନ ନିର୍ଦ୍ଦେଶାବଳୀକେ କାର୍ଯ୍ୟକାରୀ କରାଯିବା। ଏ ବାବଦେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫୁ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲାସ୍ତରୀୟ ବିକାଶ ମେଳାର ଆୟୋଜନ ଲାଗି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଧରଙ୍କର ଅଧ୍ୟକ୍ଷତା ଥି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଗଲାକାଲ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାର ସବୁ ବିଭାଗର ସମନ୍ୱୟ ଥି ଆଇବା 21-23 ତାରିଖ ତକ ସମ୍ବଲପୁରର ମନ୍ଦଲିଆ ପଡ଼ିଆନ ହେବାରକେ ଥିବା ବିକାଶ ମେଳାର ସଠିକ୍ ପରିଚାଳନା ବାବଦେ ଏଥି ଆଲୋଚନା କରାଯାଇଥିଲା। ସମ୍ବଲପୁର ରେଲ ଡିଭିଜନର ଗଲାକାଲ ସ୍ୱଚ୍ଛତା ହିଁ ସେବା ଅଭିଯାନ ମୂଲ ହୋଇଛି। ଏହି ଅଭିଯାନଟି ଭିନ୍ ଭିନ୍ ଦିନ ଟ୍ରେନ୍ ଥି ସ୍ୱଚ୍ଛତା ଅଭିଯାନ, ସ୍ୱଚ୍ଛ କଲୋନୀ, ସ୍ୱଚ୍ଛ ଖାଦ୍ୟ ଅଭିଯାନ, ସ୍ୱଚ୍ଛ ଜଳ ଅଭିଯାନ, ଷ୍ଟେସନ ଆର୍ କଲୋନୀନ ବ୍ୟାପକ ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯିବା। ଏହି ଅବସରରେ ସମ୍ବଲପୁର ଅତିରିକ୍ତ ଡିଭିଜନାଲ ରେଲ ପ୍ରବନ୍ଧକ ଆନନ୍ଦ ସିଂ ରେଳବାଇ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ସ୍ୱଚ୍ଛତାର ଶପଥ ପାଠ କରାଇଥିଲେ। ମୌସୁମୀ ପ୍ରଭାବଟି ଆଇବା 2 ଦିନ ରାଜ୍ୟର କେତେ ଜାଗାନ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆଇବା କାଲ ଆର୍ ତାର ଆର ଦିନ ସୁନ୍ଦରଗଡ଼ ବୌଦ୍ଧ ସହିତ ରାଜ୍ୟର 11ଟା ଜିଲ୍ଲାନ ଧୁକାଦନ୍ଦି ସହିତ ବର୍ଷା ହେବା। ଏଥିଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। এছনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারবে রাতে ৭:০২ থি জুহার।